ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟର 147 ବିଧାନସଭା ଆର୍ 21 ଲୋକସଭା ଆସନ ଲାଗି ଆଇବାକାଲି ହେବା ଭୋଟ୍ଗଣତି। ଇଥର 250 ଅତକା ଲୋକ ମତଦାନ କରିଛନ୍ କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟ କ୍ୟାବିନେଟ୍ର ସୁପାରିଶ ଅନୁସାରେ 16 ବିଧାନସଭାକେ ଭଙ୍ଗ କଲେ ରାଜ୍ୟପାଳ। ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା ଓଜେଇଇର ବାହାରିଲା ପରୀକ୍ଷା ଫଲ। 56,000 ପରୀକ୍ଷାର୍ଥୀଙ୍କୁ ମିଳିଲା ରେଙ୍କ କାର୍ଡ। ଆଉ ରାଜ୍ୟ ଆଇଷ୍ଟାନୁ ମୂଲ ହେଲା ଯୁକ୍ତ 3 ନାଁ ଲେଖା ଲାଗି ଆବେଦନ ପ୍ରକ୍ରିୟା। ରାଜ୍ୟର 147 ବିଧାନସଭା ଆର୍ 21 ଲୋକସଭା ଆସନ ଲାଗି ଆଇବାକାଲି ଭୋଟ୍ଗଣତି ହେବା। ଏଥିଲାଗି 70 ଭୋଟ୍ଗଣନା କେନ୍ଦ୍ର କରାଯାଇଛି। ଇଥୁ 78 କେନ୍ଦ୍ରନ ଇଭିଏମ୍ ଆର୍ ଗୋଟେ କେନ୍ଦ୍ରନ ପୋଷ୍ଟାଲ ବାଲାଟ ଭୋଟ୍ଗଣତି କରାଯିବା। ସକାଳର 8 ପହିଲା ପୋଷ୍ଟାଲ ବାଲାଟ ଗଣନା ହେବାରୁ 8:30 ଇଭିଏମ୍ ଭୋଟ୍ଗଣନା ହେବା। ଲୋକସଭା ଆର୍ ବିଧାନସଭା ଆସନ ଭୋଟ୍ଗଣତି ଲାଗି ଅଲଗା ଅଲଗା ଟେବୁଲ ବ୍ୟବସ୍ଥା କରାଯାଇଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ତରଫରୁ ରାଜ୍ୟ 124 ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇଛନ୍। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଇ ବାବଦେ ସୂଚନା ଦେଇକରି କହିଛନ୍ତି 8 ବିଧାନସଭା କ୍ଷେତ୍ରନ 30 ଅତକା ରାଉଣ୍ଡ ଭୋଟ୍ଗଣତି ହେବାର କେତେବାର ବେଳେ ବାକି ସବୁ ବିଧାନସଭା କ୍ଷେତ୍ରମାନଙ୍କେ 30 ରାଉଣ୍ଡନୁ କମ୍ ଭୋଟ୍ଗଣତି ହେବା। ସେ ଆହୁରି କହିଛନ୍ତି 2019 ସାଧାରଣ ନିର୍ବାଚନ ତୁଳନାତି ଇଥର ନିର୍ବାଚନ ମତଦାନ ହାର ବଢ଼ିଛି। 2019 73.0% ମତଦାନ ହୋଇଥିବା ବେଳେ ଇଥର 74.44% ମତଦାନ ହୋଇଛି। ସେତା ପୁରୁଷ ଭୋଟରଙ୍କ ନୁ ମହିଳା ଭୋଟରଙ୍କ ସଂଖ୍ୟା ଅତକା ରହିଛି। 73.37% ପୁରୁଷ ଭୋଟର ଦେଇଥିବାର ବେଳେ 75.55% ମହିଳା ଭୋଟ ଦେଇଛନ୍। ସବୁ ମିଶିକରି ଇଥର 250,000 ଭୋଟର ମତଦାନ କରିଛନ୍ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ କହିଛନ୍। ସେଆଡ଼େ ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ସାମ୍ବାଦିକ ସମ୍ମିଳନୀତି ସୂଚନା ଦେଇକରି କହିଛନ୍ ଯେ ଭୋଟ୍ଗଣତି ଲାଗି ପୁଲିସ୍ ତରଫରୁ ସବୁ ପ୍ରକାରର ପ୍ରସ୍ତୁତି ସରିଛି। ଆଜି ରାତିନୁ ଭୋଟ୍ଗଣନା କେନ୍ଦ୍ରମାନଙ୍କେ ପୁଲିସ୍ ଫୋର୍ସ ମୁତୟନ ହେବେ। ଶାନ୍ତି ଶୃଙ୍ଖଳା ବଜାୟ ରଖବାର ଲାଗି ଅତିରିକ୍ତ 115 କମ୍ପାନୀ ଫୋର୍ସ ମୁତୟନ କରାଯିବା ବୋଲି ସେ କହିଛନ୍। ସେ ଆହୁରି କହିଛନ୍ ଯେ ଭୋଟ୍ଗଣତି କେନ୍ଦ୍ରମାନଙ୍କେ ମୋବାଇଲ୍ ନେବାର ମନା କରାଯାଇଛି। ଏତାର ସହିତ ଭୋଟ୍ଗଣତି କେନ୍ଦ୍ରମାନଙ୍କେ 3-ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଭିତରେ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଲ୍, କେନ୍ଦ୍ର ବାହାରେ ରାଜ୍ୟ ସଶସ୍ତ୍ର ପୁଲିସ୍ ବଲ୍ ଆର୍ ବେରିକେଡ୍ ବାହାରେ ରାଜ୍ୟ ପୁଲିସ୍ ବାହିନୀ ମୁତୟନ ରହିବେ। ଲୋକସଭା ନିର୍ବାଚନ 64 କୋଟିନୁ ଅତକ ଭୋଟର ଭାଗ ନେବାରଟା ଗୋଟିଏ ବିଶ୍ୱରେ କଡ଼ାଏ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍। ନୂଆଦିଲ୍ଲୀନ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇକରି ଶ୍ରୀ କୁମାର କହିଛନ୍ ଯେ ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଆଉ କାନାଡ଼ା ବାଗି ସବୁ G7 ଦେଶର ଭୋଟରଙ୍କ ସଂଖ୍ୟାନ ଇଟା ଦେଢ଼ଘୁ ନାହିଁ। ଇ ଲୋକସଭା ନିର୍ବାଚନ 31 କୋଟିନୁ ଅତକା ମହିଳା ଭୋଟର ଭାଗ ନେଇଥିବାଟା ବିଲ୍ ପୂର୍ଦ୍ଧିନ ସବୁ ଅତକା ଆଏ ବୋଲି ସେ କହିଛନ୍। 2019 ସାଧାରଣ ନିର୍ବାଚନ 540 ବୁଥନ ଫେରଗାଏ ଭୋଟ୍ ହୋଇଥିବାର ବେଳେ ଇଥର ଖାଲି 39 ବୁଥନ ଫେରଗାଏ ଭୋଟ୍ ହେବାର ଆଉ ଗୋଟିଏ ସଫଳତା ଆଏ ବୋଲି ଶ୍ରୀ କୁମାର କହିଛନ୍। ରାଜ୍ୟ କ୍ୟାବିନେଟ୍ର ସୁପାରିଶ ଅନୁସାରେ ରାଜ୍ୟପାଳ ରଘୁବର ଦାସ 16 ବିଧାନସଭାକେ ଭଙ୍ଗ କରିଛନ୍। ଇ ବାବଦେ ସଂସଦୀୟ ବ୍ୟାପାର ବିଭାଗ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ବାହାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ହୋଇଥିବା କ୍ୟାବିନେଟ୍ ବୈଠକଟି ବିଧାନସଭା ଭଙ୍ଗ ପ୍ରସ୍ତାବ ପାରିତ ହୋଇଥିଲା। ଇନ ଜଣାଇ ଦିଆଯାଇପାରେ ଯେ ନିର୍ବାଚନ ଫଳାଫଲ ଘୋଷଣା ଆଗନୁ ପୁର୍ଣ୍ଣା କ୍ୟାବିନେଟ୍ ଭଙ୍ଗା ହେସି। ନୂଆ ସରକାର ଗଠନ ହେବାର ତ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ କାମଚଲା ଦାୟିତ୍ୱ ରହିବାର ଲାଗି ପରାମର୍ଶ ଦେସନ୍। ଏତାର ସହିତ ନୂଆ ସରକାର ଗଢ଼ବାର ଲାଗି ପ୍ରକ୍ରିୟା ମୂଲ ହେସି। ଆଇବାକାଲି ଫଳାଫଲ ଆସିବା ଋତୁରୁ ସବୁ ଅତକା ଆସନ ପାଇଥିବା ଦଳକେ ସରକାର ଗଢ଼ବାର ଲାଗି ରାଜ୍ୟପାଳ ଆମନ୍ତ୍ରଣ କରିବାର ନିୟମ ରହିଛି। ଆଇବାକାଲି ସାଧାରଣ ନିର୍ବାଚନ 2024 ଭୋଟ୍ଗଣତି ହେବା। ଦେଶର ସବୁ ଲୋକସଭା ଆସନ ସହିତ ଓଡ଼ିଶା ଆର୍ ଆନ୍ଧ୍ରପ୍ରଦେଶର ବିଧାନସଭା ନିର୍ବାଚନର ଫଳାଫଲ ବିଲ୍ ବାହାରବା। ଇତାକେ ନେଇକରି ଆଞ୍ଚଳିକ ସମ୍ବାଦ ବିଭାଗ ସମ୍ବଲପୁର ତରଫରୁ 4 ସ୍ୱତନ୍ତ୍ର ବୁଲେଟିନ୍ ପ୍ରସାରଣ କରାଯିବା। ସକାଳର 10:05 10:10 ମିନିଟ୍, ଦିନର 12:05 12:10 ତକ, ଉପରବେଲ 4:05 4:10 ତକ ଆର୍ 5:15 5:20 ତକ ଏହି ସ୍ୱତନ୍ତ୍ର ସମ୍ବାଦ ପ୍ରସାରଣ କରାଯିବା। ଏତାଛଡ଼ା ସବୁଦିନର ବାଗି ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ସକାଳ ବେଳା 6:47 6:52 ତକ ଆର୍ ସଞ୍ଜବେଲର 7:02 7:12 ତକ ଶୁଣିପାରିବେ। ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା ଓଜେଇଇ ପରୀକ୍ଷା ଫଳ ବାହାରିଛି। ଇଥି ବି ଫାର୍ମାଥି ସାଗରିକା ଦାସ, ଏମ୍ବିଏ ଥି ସୂର୍ଯ୍ୟକାନ୍ତ ପୃଷ୍ଟି ଆଉ ଏମ୍ ଫାର୍ମାଥି ପଦ୍ମାଳୟ ମିଶ୍ର ଟପର ହିତ ଜଣାପଡ଼ିଛି। ଏଥିଲାଗି ଗଲା ମେ ମାସ 6 ତାରିଖରୁ 10 ତାରିଖ ତକ ପରୀକ୍ଷା କରାଯାଇଥିଲା। ମୋଟ 56,047 ଜଣ ପରୀକ୍ଷାର୍ଥୀଙ୍କ ଭିତରୁ 56,000 ପରୀକ୍ଷାର୍ଥୀଙ୍କୁ ର୍ୟାଙ୍କ କାର୍ଡ ମିଳିଥିବା ସୂଚନା ମିଳିଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଲ ojee.nic.in ଓଡ଼ିଶାjee.com ୱେବ୍ସାଇଟ୍ଟି ଦେଖିପାରିବେ। ରାଜ୍ୟ ଆଷ୍ଠାନୁ ଯୁକ୍ତ 3 ଲେଖା ଲାଗି ଆବେଦନ ମୁହିଛି। ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ଛାତ୍ରଛାତ୍ରୀମାନେ ସାମ୍ସ ୱେବ୍ସାଇଟ୍ଟି ଆଇବା 17 ତାରିଖ ତକ ଆବେଦନ କରିପାରିବେ। 18 ଓ 19 ତାରିଖ ଦିନ ଫର୍ମ ସଂଶୋଧନ ଲାଗି ସୁଯୋଗ ଦିଆଯିବା ଆଉ 25 ତାରିଖ ଦିନ ପହିଲା କ୍ଷେ ତାଲିକା ବାହାରିବା। 26 ରୁ 29 ତାରିଖ ତକ ଏହି କ୍ଷେପେ ବଛାଯାଇଥିବା ଛାତ୍ରଛାତ୍ରୀ ନାଁ ଲେଖିପାରେ। ସେନ୍ତା ଆଇବା ଜୁଲାଇ ମାସ 5 ତାରିଖ ଦିନ 2 ନମ୍ବର କ୍ଷେ ନାଁ ଲେଖା ଲାଗି ତାଲିକା ବାହାରିବା। 6 ରୁ 9 ତାରିଖ ଭିତରେ ନାଁ ଲେଖା ହେବା। ଜୁଲାଇ 15 ତାରିଖ ଦିନ 3 ନମ୍ବର ଖେପ୍ ନାଁ ଲେଖା ଲାଗି ତାଲିକା ବାହାରିବା ଆର୍ 18 ତାରିଖ ଭିତରେ ନାଁ ଲେଖାଯାଇପାରିବା। ଏବେ ଅତ୍କା ସୂଚନା ସାମ୍ସ ୱେବ୍ସାଇଟ୍ www.samsodisha.gov.in ରହିଛି। ଗ୍ରୀଷ୍ମ ପ୍ରବାହନୁ ରାଇଜେ ଆଜତକ 147 ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ବେଳେ 30 ଜଣଙ୍କର ଝାଉ ମାରବାନୁ ଜୀବନ ଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଏତାର ଛଡ଼ା 20 ଜଣଙ୍କର ମୃତ୍ୟୁ ଝାଉଥି ନାହିଁ ହୋଇଥିବା ବେଳେ ବାକି 97 ଜଣଙ୍କର ମୃତ୍ୟୁ ବାବଦ ତଦନ୍ତ ଚାଲିଛି। ରାଇଜେ ଆଇବାକାଲ ଭୋଟ୍ଗଣତି ହେବା। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲା ଭୋଟ୍ଗଣତି ଲାଗି ଜିଲ୍ଲା ପ୍ରଶାସନ ତରଫ ସବୁ ପ୍ରକାରର ପ୍ରସ୍ତୁତି ସରିଛି। ସମ୍ବଲପୁର ଜିଲ୍ଲାର ସମ୍ବଲପୁର, ରେଙ୍ଗାରୀ, କୁଚିଣ୍ଡା ଆଉ ରେଢ଼ାକୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟ୍ଗଣତି ଲାଗି 4 କେନ୍ଦ୍ର କରାଯାଇଛି। ସମ୍ବଲପୁର ବିଧାନସଭା ଆଉ ଲୋକସଭା ଲାଗି ସମ୍ବଲପୁର ମହିଳା ମହାବିଦ୍ୟାଳୟ, ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ସମ୍ବଲପୁରର ଏନ୍ଏସ୍ବି କଲେଜ, କୁଚିଣ୍ଡା ବିଧାନସଭା ମଣ୍ଡଳୀ ଲାଗି କୁଚିଣ୍ଡା କଲେଜ, ରେଢ଼ାକୋଲ ନିର୍ବାଚନ ମଣ୍ଡଳୀ ଲାଗି ଭୀମଭୋଇ କଲେଜ ଭୋଟ୍ଗଣତି କରାଯିବା। ସମ୍ବଲପୁର ଆଉ କୁଚିଣ୍ଡା ଭୋଟ୍ଗଣତି କେନ୍ଦ୍ର 10 ଲେଖା ଟେବୁଲ ରହିଛି। ସେନ୍ତା ରେଙ୍ଗାଲି ଆଉ ରେଢ଼ାକୋଲ 12 ଲେଖା ଟେବୁଲର ବ୍ୟବସ୍ଥା କରାଯାଇଛି। ଭୋଟ୍ଗଣତି ଲାଗି ଜିଲ୍ଲା 491 ଜଣ କର୍ମଚାରୀ ରହିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍। ବୌଦ୍ଧ ଜିଲ୍ଲା ଭୋଟ୍ଗଣତି ଲାଗି ଆଜି ଗୋଟିଏ ସମୀକ୍ଷା ବୈଠକ ଏତେ ଗୋଟିଏ ମକ୍ଡ୍ରିଲ୍ ହୋଇଯାଇଛି। ଜିଲ୍ଲାପାଳଙ୍କର ସଦ୍ଭାବନା ଗୃହନ ଜିଲ୍ଲାପାଳ ଜେ ସୋନାଲଙ୍କର ଅଧ୍ୟକ୍ଷତା ହୋଇଥିବାର ବୈଠକ ଭୋଟ୍ଗଣତି ଯେନ୍ତା ଶାନ୍ତି ଶୃଙ୍ଖଳାତି ହୋଇପାରିବା ସେ ବାବଦେ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ଆର୍ ଏସ୍ପି ବୌଦ୍ଧ ପଞ୍ଚାୟତ କଲେଜ ଯାଇକି ଗଣନା ଲାଗି ହୋଇଥିବା ବ୍ୟବସ୍ଥା ସମୀକ୍ଷା କରିଛନ୍। କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି 14 ଟେବୁଲ, ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟ୍ଗଣତି ଲାଗି 12 ଟେବୁଲର ବ୍ୟବସ୍ଥା କରାଯାଇଛି। ଲୋକସଭା ଲାଗି ଏହି ଦୁଇ ନିର୍ବାଚନ ମଣ୍ଡଳୀ ଲାଗି ସମାନ ସଂଖ୍ୟା ଟେବୁଲ୍ଟି ଗଣତି କରାଯିବା। ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଆର୍ ବୀର ମହାରାଜପୁରଠାରେ ବଲାଙ୍ଗୀର ଲୋକସଭା ଆସନ ସହିତ ଜିଲ୍ଲା ଏହି ଦୁଇ ବିଧାନସଭା ମଣ୍ଡଳୀର ଭୋଟ୍ଗଣତି ଲାଗି ପ୍ରସ୍ତୁତି ଶେଷ ହୋଇଛି। ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ୍ଗଣତି ସୋନପୁର ମହାବିଦ୍ୟାଳୟ ଆର୍ ବୀର ମହାରାଜପୁର ମହାବିଦ୍ୟାଳୟଠାରେ ବୀର ମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଆର୍ ବଲାଙ୍ଗୀର ଲୋକସଭା ଆସନର ଭୋଟ୍ଗଣତି ହେବା। ସେନ୍ତା ନୂଆପଡ଼ା ଜିଲ୍ଲା ନ୍ୟାସନାଲ କଲେଜ ପରିସରର ଭୋଟ୍ଗଣତି କେନ୍ଦ୍ର ଲାଗି ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟ ଗଲା ମାସେ 14% ଅତ୍କା ସାମଗ୍ରୀ ଆଉ ସେବାକର ଜିଏସ୍ଟି ସଂଗ୍ରହ ହୋଇଛି। ଗଲା ବଜେଟ୍ ଇ ମାସନୁ ଇଟା 14% ଅତ୍କା 2023 ମେ ମାସେ 4,398 କୋଟି ଜିଏସ୍ଟି ସଂଗ୍ରହ ହୋଇଥିଲା। ହେଲେ ଇ ବଛର ଏପ୍ରିଲ ମାସନୁ ଇଟା 875 କୋଟି ଟଙ୍କା କମ୍ ଜିଏସ୍ଟି ସଂଗ୍ରହ ହୋଇଥିଲା। ଗଲା ଏପ୍ରିଲ ମାସେ ରାଜ୍ୟନ 5,902 କୋଟି ଟଙ୍କା ଜିଏସ୍ଟି ସଂଗ୍ରହ ହୋଇଥିଲା। ରାଜ୍ୟ ଆଇବା 48 ଘଣ୍ଟା ତକ ଗ୍ରୀଷ୍ମ ପ୍ରବାହ ଜାରି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆଇବାକାଲ ବଲାଙ୍ଗୀର ଆଉ ବରଗଡ଼ ଜିଲ୍ଲା ଜବର ଖରା ହେବା। ସେନ୍ତା କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର ଆର୍ ସମ୍ବଲପୁର ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସିଆଡ଼େ ତାତି ସହିତ ଉପକୂଳ ଓଡ଼ିଶାତି ବହୁତ ଗୁଲଗୁଲି ହେଉଛି। ଆଇବା 6 ତାରିଖ ତକ ଗୁଲଗୁଲି ଲାଗି ରହିବା। ସେନ୍ତା 8 ତାରିଖ ତକ ଭିନ୍ ଜିଲ୍ଲା କାଳବୈଶାଖୀର ପ୍ରଭାବତି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ରାଜ୍ୟର 147 ବିଧାନସଭା ଆର୍ 21 ଲୋକସଭା ଆସନ ଲାଗି ଆଇବାକାଲ ହେବା ଭୋଟ୍ଗଣତି। ଇଥର 2.5 କୋଟି ଅତ୍କା ଲୋକ ମତଦାନ କରିଛନ୍ କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟ କ୍ୟାବିନେଟ୍ର ସୁପାରିଶ ଅନୁସାରେ 16 ନମ୍ବର ବିଧାନସଭାକେ ଭଙ୍ଗ କଲେ ରାଜ୍ୟପାଳ। ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା ଓଜେଇର ବାହାରିଲା ପରୀକ୍ଷା ଫଲ। ଆଉ ରାଜ୍ୟ ଆଷ୍ଟାନୁ ମୁହିଲା ଯୁକ୍ତ 3 ଲେଖା ଲାଗି ଆବେଦନ ପ୍ରକ୍ରିୟା। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।